उत्कल पत्रिका रचना पंडित मृत्युंजय रथ उत्कल दीपिका ए देशरे मुद्राजंत्र और संवादपत्र प्रथम प्रचार प्रशंसा वैदेशिक मिशनरी मानंकर प्राप्य से माने ही जे सर्वप्रथमे ए देश को मुद्राजंत्र अणाई देशीय भाषा रे पुस्तक मुद्रण और संवादपत्र प्रचार कराइथिले एकथा इतिहास पाठक मानंकु अविदित नाही। ओडिशा रे मिशन जंत्रालय ही बयसरे ज्येष्ठ ताहार प्राय 30 वर्ष उत्तरे कटक प्रिंटिंग कंपनी रो जंत्रालय स्थापित होयछि। एही जंत्रालय स्थापित हेबार प्राय वर्षक पूर्वरु अंधकारमय उत्कल गगन रे उत्कल दीपिका प्रथम ज्योति रेखा रूपे देखा दे अछि। उत्कलर वार्तावह समाज रे एही दीपिका ही ज्येष्ठ और दीर्घायु। दीपिका ताहार स्थिति काल मध्यरे केते सहयोगी वार्तावहर जन्म अभ्युत्थान एवं अकाल मृत्यु देखि आसी अछि। ए नवजागरण जुगरे देशर विविध विभागर परिवर्तन मान लक्ष्य करि आसी अछि एवं स्वदेशर केते सुख दुख निज अंगरे निहि अछि। आजि 50 वर्षर वृद्ध सेही दीपिका साहाज्यरे ए अकिंचन लेखक ताहार मृत जीवित विभिन्न बयसर सहयोगी मानंकर संक्षिप्त परिचय प्रदान करबाकु अकिंचित समर्थ होइअछि। पूर्व पुरुष मानंकर अतीत कहानी सुनिबा पई श्रोतागणंकर जेपरि कौतूहल जन्मी थाए एथिप्रति सेमानंकर सेहिपरि आग्रह जन्मिबार आशा करा जाए। एही आशा बंध ही लेखक को लेखनी धारण रे साहसी कराइअछि। दिव्यसिंह देवंकर 9 अंक बा ख्रीष्टाब्द 1866 रे संगठित भीषण दुर्भिक्षर लोमहर्षण कहानी अद्यापि ओडिशावासी विस्मित होइनांति। एबे सुद्धा से महामड़कर दारुण बार्ता कर्णगोचर हेले आम मानकर सर्वांग रोमांचित होउछि। एही खंड प्रलय काल रे देशर चतुपार्श्वरे शोचनीय घटना मान राजपुरुष वर्ग तथा देश नायक गण कर्णगोचर कराइबा लागि केतेजण देश हितैषीक जत्नरे ए नगररे दीपिकार सृष्टि होइथिला। सेतेबेले मुद्राजंत्र आसी नथिबारु प्रथमे प्रस्तर फलकरे लेखि मसी लेपनरे छापा करा जाउथिला। प्राय वर्षे काल एही हस्तलिखित पत्रिका देशरे प्रचारित होइथिला। प्रथम 2 वर्षरे यहाँ प्रत्येक स्तंभ केवल से कराल दुर्भिक्षर मर्म विदारण कहानी रे पूर्ण थिला। दुखरे जन्मी दीपिका से कालरु अति संयत भावरे जननी उत्कल भूमिर दुख जणाइबारे निरत रही अछि। दीपिका एपर्यंत केउ केउ कार्य करि अछि से समस्त वर्णना करबाकु गले गोटे स्वतंत्र प्रबंध होइजिव। एथिरे सेतिकी स्थान जोगाई प्रबंध आकार दीर्घ करिबा संगत बोध हेउ नाही। तथापि दीपिकार जन्म कथा कही ताहार प्राण परिपोषाकंक नाम उच्चारण नकरी आउ अधिक अग्रसर हेबाकु प्रवृत्ति हेउ नाही। से कर्मजोगी गौरीशंकर ए महात्मा राजकार्यरे निजुक्त थाई प्रारंभरु दीपिकार संपादक पद ग्रहण करथिले। ताहार परिपुष्टि निमित्त से प्राणपणरे शक्ति सामर्थ्य व्यय करि अछन्ति एवं प्राय 50 वर्ष काल अचलवत अटल थाई वज्र दृढ़ भावरे स्वाधीन मत प्रकाश करी देश सेवा व्रत उद्यापन करि जाइछन्ति। तांकर एही पत्रिका परिचालन ओ जंत्रालय स्थापनरे दुई जण कृति पुरुष प्रधान सहाय एवं पृष्ठपोषक थिले। स्वर्गत महात्मा विचित्रानंद दास तन्मध्यरे प्रथम एवं स्वर्गीय जगनमोहन राय द्वितीय। उत्कल बंधु रेभेन्सा साहेबंकर दक्षिण हस्त एही विचित्रानंद अनेक देशहितकर अनुष्ठानर प्रवर्तक थिले। एही कृति पुरुष मानंक जीवन वृत्तांत केही प्रकाश कले वर्तमान समाजर प्रभूत उपकार हुअन्ता। 1866 मसीहार अगस्ट मासरु उत्कल दीपिकार प्रचार आरंभ होइथिला। 1867 जानुअरी मास ठारु पुणी ताहार द्वितीय वर्षर गणनारंभ हेला। सेही वर्ष ठारु प्रति जानुअरी पहिलारु एहार वर्षारंभ होइ आसुअछि। ख्रीष्टीय 1867 अब्दरे प्रिंटिंग कंपनी जंत्रालय प्रतिष्ठित हेलारु दीपिका सेथिरे मुद्रित हेबाकु लागिला। प्रथमे एहार आकार 4 पृष्ठा मात्र थिला। 1833 ख्रीष्टाब्दरे एहा द्विगुण आकार धारण कला बा 8 पृष्ठा हेला। ପୁଣି 1911 ଦ୍ୱିଗୁଣ ଆୟତନ ବିଶିଷ୍ଟ କାଗଜର 4 ପୃଷ୍ଠାରେ ତାହା ପ୍ରକାଶିତ ହେଲା। ବର୍ତ୍ତମାନ ସମ୍ପାଦକ ରାୟ ବାହାଦୁର ଶ୍ରୀଯୁକ୍ତ ସୁଦାମ ଚରଣ ନାୟକଙ୍କ କାର୍ଯ୍ୟକାଳରେ ଗତ 1916 ଠାରୁ ପୁଣି ବର୍ତ୍ତମାନ ଆକାରକୁ ଆସିଅଛି। ଦୀପିକାର ଏତିକି ମାତ୍ର ପରିଚୟ ଦେଇ ବର୍ତ୍ତମାନ ଆମ୍ଭେମାନେ ତାହାର ମୃତ ଜୀବିତ ସହଯୋଗୀମାନଙ୍କ ବିଷୟ ଜ୍ୟେଷ୍ଠାନୁକ୍ରମରେ ସଂକ୍ଷେପତଃ ପ୍ରକାଶ କରିବୁ। ସମ୍ବାଦ ବାହିକା ଉତ୍କଳ ଦୀପିକା ପ୍ରକାଶର ପ୍ରାୟ 2 ବର୍ଷ ମଧ୍ୟରେ ବାଲେଶ୍ୱରରେ ସମ୍ବାଦ ବାହିକାର ଜନ୍ମ। ସ୍ୱର୍ଗତଃ ଫକୀରମୋହନ ସେନାପତି ଏବଂ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ କେତେଜଣ ଦେଶହିତୈଷୀ ବ୍ୟକ୍ତି ଏହାର ପ୍ରବର୍ତ୍ତକ ଏବଂ ଆଦ୍ୟ ସମ୍ପାଦକ ଥିଲେ। ସର୍ବପ୍ରଥମେ ଏହା ବୋଧଧାଇନୀ ଓ ବାଲେଶ୍ୱର ସମ୍ବାଦ ବାହିକା ନାମରେ ମାସିକ ପତ୍ରିକା ରୂପରେ 1868 ଜୁଲାଇ ମାସଠାରୁ ଦେଖାଦେଇଥିଲା। 3 ବର୍ଷ ସେହିପରି ଭାବରେ ଅତିବାହିତ ହେବା ଉତ୍ତାରେ ଏହା ପୁଣି ପାକ୍ଷିକ ହୋଇଗଲା। ତତ୍ପରେ 1872 ଜୁନ୍ ମାସଠାରୁ ଏହା ସାପ୍ତାହିକ ପତ୍ରିକାରେ ପରିଣତ ହୋଇଛି। ନାନା ବିଷୟକ ସାମୟିକ ଆଲୋଚନାରେ ବାହିକା ତେତେବେଳେ ଦୀପିକାର ଯଥାର୍ଥ ସହଯୋଗିନୀ ଥିଲା। ଉତ୍କଳର ଏହି ଦ୍ୱିତୀୟ ପତ୍ରିକାର ପୂର୍ବ ତେଜ କ୍ରମଶଃ ମ୍ଳାନ ଭଜି ଆସୁଥିଲେ ହେଁ ବାଲେଶ୍ୱର ପ୍ରସିଦ୍ଧ ସାମନ୍ତ ବଂଶଙ୍କ ପ୍ରସାଦରୁ ଯଥାକିଞ୍ଚିତ ପରିଚାଳିତ ହୋଇଆସୁଅଛି। ଉତ୍କଳ ହିତୈଷିଣୀ ବାଲେଶ୍ୱରରେ ଯେତେବେଳେ ସମ୍ବାଦ ବାହିକାର ସୂତ୍ରପାତ, କଟକରେ ସେତେବେଳେ 1868 ଖ୍ରୀଷ୍ଟାବ୍ଦରେ ଉତ୍କଳ ହିତୈଷିଣୀ ନାମକ ସମ୍ବାଦପତ୍ର ତନ୍ନାମଧ୍ୟେୟ ଯନ୍ତ୍ରାଳୟର ସତ୍ତ୍ୱାଧିକାରୀ ଜମିଦାର ସ୍ୱର୍ଗୀୟ କାଳୀପଦ ବନ୍ଦୋପାଧ୍ୟାୟଙ୍କ ଅଭିଭାବକତ୍ୱରେ ପ୍ରକାଶିତ ହୋଇଥିଲା। ସହଯୋଗିନୀ ଉତ୍କଳ ଦୀପିକା ସହିତ ଏ ପତ୍ରିକାର ଅହିନକୂଳ ସମ୍ବନ୍ଧ ଥିଲା ପରି ଜଣାପଡ଼ିଥିଲା। ଏହି ପତ୍ରିକାର ତୀବ୍ର ସମାଲୋଚନାରେ ପରଲୋକଗତ ମହାତ୍ମା ପ୍ୟାରିମୋହନ ଆଚାର୍ଯ୍ୟଙ୍କ କୃତ ଓଡ଼ିଶା ଇତିହାସର ବିଦ୍ୟାଳୟରେ ପ୍ରଚାର ସ୍ଥଗିତ ହୋଇଥିଲା। ହିତୈଷିଣୀ ଏହି ରୂପେ ଅନେକ ଲୋକଙ୍କର ବିହେଷିଣୀ ହୋଇ ଅଳ୍ପ ଦିନରେ ବିଲୀନ ହୋଇଗଲା। ଉତ୍କଳ ଦର୍ପଣ ସମ୍ବାଦ ବାହିକା ସାପ୍ତାହିକ ହେବାର ପ୍ରାୟ ବର୍ଷକ ପରେ 1873 ଖ୍ରୀଷ୍ଟାବ୍ଦରେ ଆଉ ଖଣ୍ଡିଏ ମାସିକ ପତ୍ର ବାଲେଶ୍ୱରର ଉତ୍କଳ ପ୍ରେସ୍ରୁ ପ୍ରକାଶିତ ହୋଇଥିଲା। ସାହିତ୍ୟିକ ଗରିମାରେ ଉକ୍ତ ପତ୍ରିକା ସେତେବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ତାହାର ନାମ ଉତ୍କଳ ଦର୍ପଣ। ପରଲୋକଗତ ରାଧାନାଥ ମଧୁସୂଦନ ଚତୁର୍ଭୁଜ ପ୍ରମୁଖ କେତେଜଣ ଭାଷାଭକ୍ତ ମନୀଷୀ ଏଥିର ପ୍ରଧାନ ଉଦ୍ୟୋକ୍ତା ଏବଂ କୁମାର ବୈକୁଣ୍ଠନାଥ ଦେ ସ୍ୱର୍ଗୀୟ ମହାରାଜା ବାହାଦୁର ପୃଷ୍ଠପୋଷକ ଥିଲେ। ଆଧୁନିକ ସାହିତ୍ୟର ଯୁଗ ପ୍ରବର୍ତ୍ତକ କବିବର ରାଧାନାଥଙ୍କର ପ୍ରାଥମିକ ଲେଖାବଳୀ ଏହି ଉତ୍କଳ ଦର୍ପଣରେ ପ୍ରତିଫଳିତ ହୋଇଥିଲା। ଯୁବକ ପାଠକମାନଙ୍କର କୌତୁହଳ ନିବାରଣ ପାଇଁ ଏଠାରେ ଲେଖାଯାଇପାରେ ଯେ କବିବର ରାଧାନାଥଙ୍କ ମେଘଦୂତ, ପବନ, ଇଟାଲୀୟ ଯୁବା, ବିବେକୀ କାଳିଦାସ ପ୍ରଭୃତି ଏବଂ ଭକ୍ତକବି ମଧୁସୂଦନଙ୍କର ଶ୍ମଶାନ, ନିଶିଥ ଚିନ୍ତା, ନିର୍ବାସିତର ବିଳାପ, ଅଯୋଧ୍ୟା ପ୍ରତ୍ୟାଗମନ, ବୁଦ୍ଧଦେବ, ସୂର୍ଯ୍ୟ, ଉଲ୍କାପିଣ୍ଡ, ଶାସନ ପ୍ରଣାଳୀ, ଚନ୍ଦ୍ର ଓ ତାରା, ପିତୃଭକ୍ତି, ପ୍ରଣୟର ଅଦ୍ଭୁତ ପରିଣାମ ପ୍ରଭୃତି କାବ୍ୟ ଓ ପ୍ରବନ୍ଧମାନ ସେଥିରେ ପ୍ରକାଶିତ ହୋଇଥିଲା। ଏହା କହିଲେ ସମ୍ଭବତଃ ଅତ୍ୟୁକ୍ତି ହେବ ନାହିଁ ଯେ ଉତ୍କଳ ଦର୍ପଣ ହିଁ ଆଧୁନିକ ଉତ୍କଳ ସାହିତ୍ୟର ଆଦ୍ୟ ଲେଖନ ମଣ୍ଡଳୀ ପ୍ରସ୍ତୁତ କରିଅଛି। ପ୍ରାୟ 4 ବର୍ଷ ଉତ୍ତାରେ ବା 1877 ଖ୍ରୀଷ୍ଟାବ୍ଦରେ ଉତ୍କଳ ଦର୍ପଣ ପାକ୍ଷିକ ହୋଇ 2 ବର୍ଷ ପରେ ପୁଣି ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା। ଉତ୍କଳ ପୁତ୍ର ବାଲେଶ୍ୱରରେ ଉତ୍କଳ ଦର୍ପଣ ଦେଖାଦେବାର ଅଳ୍ପ ଦିନ ପରେ କଟକରେ ଉତ୍କଳ ପୁତ୍ରର ଆବିର୍ଭାବ। ଆଚାର୍ଯ୍ୟ ପ୍ୟାରିମୋହନ ଏ ମାସିକ ପତ୍ରର ପ୍ରାଣ ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ। ପ୍ରଥମେ ଏହା ହସ୍ତଲିଖିତ ପତ୍ରିକା ରୂପରେ ପ୍ରଚାରିତ ହୋଇ ପଶ୍ଚାତ୍ ମୁଦ୍ରିତ ଆକାରରେ କ୍ରମେ ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା। ସ୍ୱାଧୀନ ଚେତା ସ୍ୱର୍ଗୀୟ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ରଥ ଏ ପତ୍ରିକାର ଜଣେ ଲେଖକ ଥିଲେ। ଉତ୍କଳ ପୁତ୍ରର ପ୍ରତ୍ୟେକ ସମାଲୋଚନା ଅତ୍ୟନ୍ତ ଓଜସ୍ୱିନୀ ଥିଲା। ମହାତ୍ମା ପ୍ୟାରିମୋହନଙ୍କ ତୁଲ୍ୟ ସ୍ପଷ୍ଟବାଦୀ ନିର୍ଭୀକ ସମାଲୋଚକ ସେତେବେଳେ ଉତ୍କଳରେ କେହି ନଥିଲେ ବୋଲି କହିଲେ ଚଳେ। ଅତ୍ୟଧିକ ଓଜସ୍ୱିତା ଯୋଗୁଁ ଅଥବା ପ୍ରଗଳ୍ଭତାବଶରୁ ଉତ୍କଳ ପୁତ୍ର ତେତେବେଳେ ସମସ୍ତଙ୍କ କୋପଦୃଷ୍ଟିରେ ପଡ଼ି ଉତ୍କଳର ଦୁର୍ବଳ ସମାଜରେ ଅଧିକ କାଳ ସ୍ଥାୟୀ ହୋଇପାରିନଥିଲା। ଏହି ପତ୍ରିକାର ସମାଲୋଚନାରେ ସହଯୋଗୀ ଉତ୍କଳ ଦର୍ପଣ କହିଥିଲେ, ସମ୍ପାଦକଙ୍କର ଯେ ନୈତିକ ସାହସ ଓ ଦେଶ ହିତୈଷିତା ଯଥେଷ୍ଟ ତାହା ତାଙ୍କର ଲେଖା ହିଁ ପରିଚୟ ଦେଉଅଛି। ମାତ୍ର ପତ୍ରିକାର ଭାଷା କୌଣସି ସ୍ଥଳରେ ଅତ୍ୟନ୍ତ ଉଦ୍ଧତ। ଏପରି ଉଦ୍ଧତ ଭାଷା ସାଧାରଣର ଆନୁକୂଲ୍ୟ ଲିପ୍ସୁ ନବୀନ ସମ୍ପାଦକଙ୍କୁ ଶୋଭନୀୟ ନୁହେଁ। ବିଦେଶୀ ଉତ୍କଳ ପୁତ୍ର ବ୍ୟତୀତ ବିଦେଶୀ ନାମକ ଆଉ ଖଣ୍ଡିଏ ମାସିକ ପତ୍ର କଟକର ପ୍ରିଣ୍ଟିଂ କମ୍ପାନୀ ଯନ୍ତ୍ରାଳୟରେ ଉକ୍ତ ବର୍ଷ ପ୍ରକାଶିତ ହୋଇଥିଲା। ସ୍ୱର୍ଗୀୟ ଦୀନନାଥ ବନ୍ଦୋପାଧ୍ୟାୟ ଏ ପତ୍ରିକାର ସମ୍ପାଦକ ଥିଲେ। ଦୀନନାଥ କିପରି ତେଜସ୍ୱୀ ଓ ନିର୍ଭୀକ ପୁରୁଷ ଥିଲେ ତାହା ଏ ନଗରର ପ୍ରବୀଣ ବ୍ୟକ୍ତିଙ୍କ ମଧ୍ୟରୁ ଅନେକଙ୍କୁ ଉତ୍ତମ ଜଣାଥିବ। ଗଭର୍ଣ୍ଣମେଣ୍ଟଙ୍କ ଠାରୁ ଆପଣାର ପ୍ରିୟତମ ପୁତ୍ର ପର୍ଯ୍ୟନ୍ତ କେହି ତାହାଙ୍କ ତୀବ୍ର ସମାଲୋଚନା ଶସ୍ତ୍ର ପ୍ରହାରରୁ ଛାଡ଼ ପାଇନଥିଲେ। ଉତ୍କଳ ଦର୍ପଣର ସମକାଳରେ ବାଲେଶ୍ୱରରେ ଆଉ ଦୁଇ ଖଣ୍ଡି ମାସିକ ପତ୍ର ପ୍ରକାଶିତ ହୋଇଥିଲା। ଗୋଟିଏ ହେଉଛି ଶିକ୍ଷକ, ଆଉ ଗୋଟିଏ ଧର୍ମବୋଧିନୀ। ଭକ୍ତକବି ମଧୁସୂଦନ ହିଁ ଏହି ଦୁଇ ପତ୍ରିକାର ଜନ୍ମଦାତା ଏବଂ ପ୍ରଧାନ ପୋଷକ ଥିଲେ। ତନ୍ମଧ୍ୟରୁ ପ୍ରଥମ ଖଣ୍ଡିକର ନାମ ଶିକ୍ଷକ। ଏହା ପାଠଶାଳାର ଶିକ୍ଷକମାନଙ୍କର ଶିକ୍ଷାଦାନରେ ପରମ ସହାୟ ଥିଲା। ଦ୍ୱିତୀୟ ପତ୍ରିକା ଖଣ୍ଡକ ଧର୍ମବୋଧିନୀ ନାମରେ ପରିଚିତ ହୋଇଥିଲା। ଏଥିରେ ବ୍ରାହ୍ମଧର୍ମ ସମ୍ପୃକ୍ତ ଧର୍ମନୀତି ସମ୍ବଳିତ ପ୍ରବନ୍ଧମାନ ସ୍ଥାନ ପାଉଥିଲା। ଅତି ଶୈଶବରେ ଏ ଉଭୟ ବିଲୟ ଲଭିଥିଲେ। ସ୍ୱଦେଶୀ ଖ୍ରୀଷ୍ଟୀୟ 1876 ଅବ୍ଦରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ସ୍ଥାନୀୟ ଖ୍ରୀଷ୍ଟିଆନ ମଣ୍ଡଳୀଙ୍କ ଉଦ୍ୟୋଗରେ ସ୍ୱଦେଶୀ ନାମକ ଇଂରାଜୀ, ତେଲୁଗୁ ଏବଂ ଓଡ଼ିଆ ଭାଷାର ଖଣ୍ଡିଏ ତ୍ରିଭାଷୀ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ଏହି ପତ୍ରିକା ପୃଷ୍ଠରେ ଏହି ବଚନଟି ଲିଖିତ ଥିଲା, ଯେ କେହି ଆପଣା ନିଜ ଦେଶକୁ ପ୍ରେମ ନ କରାଇ ସେ ତହିଁର ଏକ ନିବାସୀ ହେବା ନିମନ୍ତେ ଅଯୋଗ୍ୟ ଅଟଇ। ଉତ୍କଳ ମଧୁପ 1878 ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ଯନ୍ତ୍ରାଳୟରୁ ଉତ୍କଳ ମଧୁପ ନାମକ ଖଣ୍ଡିଏ ମାସିକ ପତ୍ରିକା ପ୍ରକାଶିତ ହୋଇଥିଲା। ଏଥିରେ ସମ୍ପାଦକ ଥିଲେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଟ୍ଟନାୟକ। କିନ୍ତୁ ସାହିତ୍ୟ ସମାଜର ବର୍ତ୍ତମାନ ସଭାପତି ଶ୍ରୀଯୁକ୍ତ ରାମଶଙ୍କର ରାୟ ହିଁ ସେହି ପତ୍ରିକାର ପ୍ରବର୍ତ୍ତକ ଏବଂ ଯଥାର୍ଥ ପରିଚାଳକ ଥିଲେ। ତତ୍କୃତ ସୌଦାମିନୀ ଉପନ୍ୟାସ ଏଥିରେ କ୍ରମଶଃ ପ୍ରକାଶିତ ହୋଇଥିଲା। ପତ୍ରିକାର କପାଳରେ ନାମକରଣ ସୂଚକ ଏହି ଶ୍ଳୋକଟି ଲିଖିତ ଥିଲା, ଖ୍ୟାତୋତ୍କଳୀୟ କବି କାବ୍ୟ ପ୍ରସୂନ ସଂଘାତ ପିତ୍ୱା ମଧୁନୀ ମଧୁରାଣୀ ପ୍ରଫୁଲ୍ଲ ଚିତ୍ତ ସଂଖ୍ୟାବତାଂ ସୁରସଭା ବବିଦାଂ ସମାଜେ ବଭ୍ରମ୍ବ୍ୟତେ ହି ମଧୁପୋ ନବଜାତ ପକ୍ଷ। ପ୍ରାୟ 2 ବର୍ଷ ପରେ ମଧୁପ ଲୋପ ପାଇଥିଲା। ଓଡ଼ିଆ ଗେଜେଟ୍ 1879 ମସିହାରେ କଟକରେ ଗଭର୍ଣ୍ଣମେଣ୍ଟଙ୍କ ଉତ୍କଳାନୁବାଦଙ୍କ କାର୍ଯ୍ୟାଳୟରୁ ରାଜକୀୟ ବାର୍ତ୍ତା ସମ୍ବଳିତ ଓଡ଼ିଆ ଗେଜେଟ୍ ପ୍ରଚାରିତ ହୋଇଥିଲା। କିନ୍ତୁ ଏହା ପ୍ରଥମ ପ୍ରକାଶ ନୁହେଁ ବୋଲି ପ୍ରମାଣ ମିଳେ। 1851 ଖ୍ରୀଷ୍ଟାବ୍ଦରେ ଶ୍ରୀଯୁକ୍ତ କିଲ୍ବିନ୍ ସାହେବଙ୍କ ଅମଳରେ ଏହା ପ୍ରକାଶିତ ହୋଇଥିଲା। ଅଳ୍ପ ବର୍ଷ ପୂର୍ବରେ ଏ ପତ୍ରିକାର ପ୍ରଚାର ସ୍ଥଗିତ ହୋଇଅଛି। ମୟୂରଭଞ୍ଜ ଏହି 2 ବର୍ଷରେ ମଧ୍ୟ ବାରିପଦାରୁ ମୟୂରଭଞ୍ଜ ନାମକ ଇଂରାଜୀ ଓଡ଼ିଆରେ ଗୋଟିଏ ମୟୂରାଙ୍କିତ ଦ୍ୱିଭାଷୀ ପତ୍ରିକା ପ୍ରକାଶିତ ହୋଇଥିଲା। ତତ୍ପରତା ବର୍ଷରେ ମୟୂରଭଞ୍ଜର ଦାନଶୀଳ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କର ମୃତ୍ୟୁ ଘଟିବାରୁ ଏହି ପତ୍ରିକାର ଅସ୍ତିତ୍ୱ ବିଲୁପ୍ତ ହୋଇଥିଲା। କୋହିନୂର ଏହି ଅଚିରାପ୍ରଭା ପତ୍ରିକାର ପଛେ ପଛେ କଟକରେ ପୁଣି କୋହିନୂର କିଛିଦିନକୁ ତାହା ଔଜଲ୍ୟ ଦେଖାଇଥିଲା। 1880 ଖ୍ରୀଷ୍ଟାବ୍ଦର ବୈଶାଖ ମାସଠାରୁ ତାହାର ଜନ୍ମ ସୂଚନା ହୋଇଥିଲା। ପୁରୁଷୋତ୍ତମ ଦୀପିକା ଠିକ୍ ଏହି ସମୟରେ ପୁରୀରେ ପୁରୁଷୋତ୍ତମ ଦୀପିକାର ଆବିର୍ଭାବ। ଏହି ଦୀପିକା କେତେଦିନକୁ ଯେ ଦୀପ୍ତି ଦେଖାଇଥିଲା ତାହା ଆମ୍ଭମାନଙ୍କର ଜ୍ଞାନର ଅଗୋଚର। ପୁରୁଷୋତ୍ତମ ପତ୍ରିକା କିନ୍ତୁ ଉତ୍କଳ ଦୀପିକା ସାହାଯ୍ୟରେ ଜଣାଯାଏ ଯେ 1882 ଖ୍ରୀଷ୍ଟାବ୍ଦର ବୈଶାଖ ମାସଠାରୁ ପୁରୀ ପ୍ରିଣ୍ଟିଂ କମ୍ପାନୀ କର୍ତ୍ତୃକ ପୁରୁଷୋତ୍ତମ ପତ୍ରିକା ନାମ୍ନି ଖଣ୍ଡିଏ ସାପ୍ତାହିକ ପତ୍ରିକା ନୂତନ ପ୍ରକାଶିତ ହୋଇଥିଲା। ପ୍ରଜାବନ୍ଧୁ ସେହି ବର୍ଷରେ ମଧ୍ୟ ବାଲେଶ୍ୱରରୁ ପ୍ରଜାବନ୍ଧୁ ନାମକ ଖଣ୍ଡିଏ ସମ୍ବାଦପତ୍ର ପ୍ରଜା ସାଧାରଣଙ୍କର ହିତ କାମନାରେ ପ୍ରଚାରିତ ହୋଇଥିଲା। ସୁଖର ବିଷୟ ଯେ ଏହି ପତ୍ରିକା ଶିଶୁଗଣ୍ଡ ଅତିକ୍ରମ କରିପାରିଥିଲା। 1886 ମସିହାର ଦୀପିକାରେ ପ୍ରଜାବନ୍ଧୁର ବହୁଳ ପ୍ରଚାର ପାଇଁ ଏହା ବିଜ୍ଞାପିତ ହୋଇଥିଲା ଯେ 15 ଅଗଷ୍ଟ ମଧ୍ୟରେ ଯେଉଁମାନେ 1 ଟଙ୍କା ଦେବେ ସେମାନେ 6 ମାସ ଯାଏଁ ଖଣ୍ଡେ ଖଣ୍ଡେ ପ୍ରଜାବନ୍ଧୁ ଏବଂ ପ୍ରସ୍ତାବିତ ଉପହାରରୁ ଗୋଟିଏ ପାଇବେ। ଏହି ସାପ୍ତାହିକ ସମ୍ବାଦପତ୍ର ଫରାସୀ ଅଧିକାରରେ ଲାଳିତ ପାଳିତ ଓ ଫରାସୀ ସାଧାରଣତନ୍ତ୍ରର ସ୍ନିଗ୍ଧ ଛାୟାଶ୍ରିତ, ଅତଏବ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର। ଏହି ପ୍ରଜାବନ୍ଧୁରେ ବଙ୍ଗଳା ଭାଷାରେ ପ୍ରବନ୍ଧାଦି ମଧ୍ୟ ପ୍ରକାଶିତ ହେଉଥିଲା। ସେବକ ପୂର୍ବୋକ୍ତ 1883 ମସିହାରେ କଟକ ମିଶନ ଯନ୍ତ୍ରାଳୟରୁ ସେବକ ଓ ସଂସ୍କାରକ ନାମରେ ଯଥାକ୍ରମେ 2 ଖଣ୍ଡି ମାସିକ ଓ ସାପ୍ତାହିକ ପତ୍ରିକା ପ୍ରକାଶିତ ହୋଇଥିଲା। ଉଭୟ ପତ୍ରିକା ତଦାନନ୍ତୀନ ସେବକ ସଭାର ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲା। ବାବୁ ଚତୁର୍ଭୁଜ ପଟ୍ଟନାୟକ ସେହି ବର୍ଷ ସରକାରଙ୍କର ଉତ୍କଳାନୁବାଦକ ପଦରେ ନୂତନ ନିଯୁକ୍ତି ହୋଇ କଟକ ଆସିଥିବାରୁ ତାଙ୍କରି ଯତ୍ନରେ ଏହି ଦୁଇ ପତ୍ରିକାର ସୃଷ୍ଟି ହୋଇଥିଲା। ସେବକ ଖଣ୍ଡି ସେବକ ସଭାର ସମ୍ପାଦକ ଶ୍ରୀ ଭାବଗ୍ରାହୀ ଦାସଙ୍କ ଦ୍ୱାରା ସମ୍ପାଦିତ ହେଉଥିଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ନିବନ୍ଧ ଉତ୍କଳ ପତ୍ରିକା। ରହିଲୁ, ନମସ୍କାର।